ମୁଁ ଗାନ୍ଧୀ ବିଷୋଇ ଅରବିନ୍ଦ ନଗର 19 ନମ୍ବର ୱାର୍ଡରୁ କହୁଛି। ଆମର ଦୀର୍ଘ 12 ବର୍ଷ ହେଲା ରାସ୍ତାର ପରିସ୍ଥିତି ଶୋଚନୀୟ ଅବସ୍ଥାରେ ଅଛି, ଆଉ କମ୍ୟୁନିଟି ହଲ୍ ନାହିଁ, ଆଉ ତୃତୀୟରେ ହେଲା ଅଙ୍ଗନବାଡ଼ିର ସୁବିଧା ନାହିଁ। ତେଣୁ ଏହାର ଟିକେ ତା ପ୍ରତି ଟିକେ ଧ୍ୟାନ ଦେଲେ ଆମେ ବିଶେଷ ଅରବିନ୍ଦ ନଗରବାସୀ ଉପକୃତ ହେବୁ। ରହୁଛି, ଧନ୍ୟବାଦ।
ନାଇଁ ନାଇଁ ପୁରା ଭଲ ଆସିଲା।